आकाशवाणी। संवाद पढ़ुछंती महेश्वर साहू। मुख्य संवाद, आतंकवाद को समर्थन बंद न करिबा पर्यंत पाकिस्तान सहित सिंधु जल चुक्ति स्थगित रखिब भारत। वृंदावन रामकृष्ण मिशन सेवाश्रम हस्पिटाल नूतन कर्कट रोग चिकित्सा केन्द्र को उद्घाटन कले राष्ट्रपति। एसआईआर प्रक्रिय बाद पड़ा पश्चिमबंगर विवादीय भोटर आवेदन विचार पर आज प्रकाश पाइब अतिरिक्त तालिका। विश्व मुखस्वास्थ्य दिवस अवसर में उत्तम मुख स्वच्छता अभ्यास ग्रहण करने को केन्द्र स्वास्थ्यमंत्री आह्वान। एवं सुस्थ परिवेशर सूचक घरचटिया जनसंख्या संरक्षण सचेतनता लक्ष्य आज पालन होउछि विश्व घरचटिया दिवस। इस्लामाबाद आतंकवाद को समर्थन बंद न करिबा पर्यंत पाकिस्तान सहित सिंधु जल चुक्ति स्थगित रहिबो बोली भारत दोहराइछि। जातिसंघरे भारतर स्थायी प्रतिनिधि पी हरीश कहिछन्ति जे चुक्ति प्रसंग उठाइबा पूर्वरु पाकिस्तान को मानव जीवन पवित्रता बजाय रखिबाकु पड़िबो। पाकिस्तान को आतंकवादर एक विश्वस्तरीय केन्द्र बोली वर्णना करी हरीश कहिथिले जे भारत उत्तम विश्वासर सह 1960 सिंधु जल चुक्ति स्वाक्षर करिथिला, किंतु पाकिस्तान युद्ध एवं आतंकवादी आक्रमण जरियारे एहाकु दुर्बल करिदेइछि। गतवर्षर भयंकर पहलग्राम आक्रमण परे भारत एही चुक्ति को स्थगित रखिछि। हरीश कहिछन्ति जे वैश्विक और परिवेश परिवर्तन मध्यरे चुक्ति संशोधन उपरे आलोचना करिबाकु भारतर प्रयास को पाकिस्तान प्रत्याख्यान करिछि। विश्व जल दिवस अवसर में जातिसंघ पक्षरु आयोजित एक कार्यक्रम में उद्बोधन दे हरीश कहिछन्ति जे जल जीवन मिशन अधीन अग्रगति उपरे आलोकपात करि भारत निरापद जलर उपलब्धता वृद्धि करिबाकु प्रतिश्रुतिबद्ध। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଉତ୍ତରପ୍ରଦେଶର ବୃନ୍ଦାବନର ରାମକୃଷ୍ଣ ମିଶନ ସେବାଶ୍ରମ ହସ୍ପିଟାଲରେ ନନ୍ଦକିଶୋର ସୋମାନୀ କର୍କଟ ରୋଗ ଚିକିତ୍ସା କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି। ରାମକୃଷ୍ଣ ମିଶନ ସେବାଶ୍ରମର ଏହି ନୂତନ ଅଙ୍କୋଲୋଜି ବ୍ଲକ୍ ଆଞ୍ଚଳିକ କର୍କଟ ଚିକିତ୍ସା ସୁବିଧାକୁ ମଜବୁତ କରିବା ପାଇଁ ଲକ୍ଷ୍ୟ ରଖିଛି। ଏହି ବ୍ଲକ୍ରେ ଉନ୍ନତ ରେଡିଓଥେରାପି ଏବଂ ନିଦାନ ସୁବିଧା ରହିଛି।
ये संतोष का विषय है कि रामकृष्ण मिशन सेवाश्रम चैरिटेबल अस्पताल धन के अभाव के कारण किसी भी रोगी को उपचार से वंचित नहीं किया जाए के प्रेरणादायक सिद्धांतों पर कार्य कर रहा है। ये विचार सच्चे अर्थों में करुणामय चिकित्सा सेवा की भावना को व्यक्त करता है।
ଗତକାଲିଠାରୁ ତିନିଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଆସିଥିବା ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ସକାଳେ ପ୍ରେମାନନ୍ଦଜୀ ମହାରାଜ ଆଶ୍ରମ ପରିଦର୍ଶନ କରିଥିଲେ। ସେ ବୃନ୍ଦାବନରେ ନିବ୍ କରୋରୀ ବାବାଙ୍କ ସମାଧି ପରିଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସନ୍ଧ୍ୟାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବୃଦ୍ଧ ମହିଳା ଏବଂ ପିଲାମାନଙ୍କ ଯତ୍ନ ପାଇଁ କାର୍ଯ୍ୟ କରୁଥିବା ଏକ କଲ୍ୟାଣକାରୀ ସଂଗଠନ ବାତ୍ସଲ୍ୟଗ୍ରାମ୍ୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ବିବାଦୀୟ ଭୋଟରଙ୍କ ନାମ ଯାଞ୍ଚ ପରେ ଆଜି ପ୍ରଥମ ସପ୍ଲିମେଣ୍ଟାରୀ ତାଲିକା ପ୍ରକାଶ ପାଇବାର ସୂଚନା ରହିଛି। ଗତ ଫେବୃୟାରୀ 28 ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା 60 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟରଙ୍କ ମାମଲା ଅଦାଲତରେ ବିଚାରାଧୀନ ଥିଲା। ସପ୍ଲିମେଣ୍ଟାରୀ ତାଲିକା ପ୍ରକାଶ ପାଇବା ପୂର୍ବରୁ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ସୁଜୟ ପାଲ ଆଇନ ଶୃଙ୍ଖଳା ସୁନିଶ୍ଚିତ କରିବା ଏବଂ ଏସ୍ଆଇଆର୍ ପ୍ରକ୍ରିୟାରେ ଜଡ଼ିତ ବିଚାରପତି ତଥା ନ୍ୟାୟିକ ଅଧିକାରୀମାନଙ୍କୁ ସୁରକ୍ଷା ଦେବା ପାଇଁ ଗତକାଲି ଏକ ଜରୁରୀ ବୈଠକ ଡକାଇଥିଲେ। ଇତିମଧ୍ୟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଦୁଷ୍ୟନ୍ତ ନରିଆଲ, ମୁଖ୍ୟ ନିର୍ବାଚନ ଅଧିକାରୀ ମନୋଜ ଅଗ୍ରୱାଲ ଏବଂ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ସୁବ୍ରତ ଗୁପ୍ତାଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଏଡ୍ସ ନିୟନ୍ତ୍ରଣ ସଂଗଠନ ନାକ ଜରିଆରେ ଆଜି ଦିଲ୍ଲୀରେ ସୁରକ୍ଷା ସଂକଳ୍ପ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି କର୍ମଶାଳାରେ ଅଧ୍ୟକ୍ଷତା କରି ନାକର ମହାନିର୍ଦ୍ଦେଶକ ଡକ୍ଟର ରାକେଶ ଗୁପ୍ତା କହିଛନ୍ତି ଯେ ଏଡ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ ଆହ୍ୱାନ ସୃଷ୍ଟି କରିଛି, ଯାହା ପ୍ରଶାସନର ସମସ୍ତ ସ୍ତରରେ ନିରନ୍ତର ସତର୍କତା, ନବସୃଜନ ଏବଂ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ କରୁଛି। ଗର୍ଭାବସ୍ଥା, ପ୍ରସବ ଏବଂ ସ୍ତନ୍ୟପାନ ସମୟରେ ମା'ଠାରୁ ଶିଶୁକୁ ହେଉଥିବା ଏଚ୍ଆଇଭି ସଂକ୍ରମଣକୁ ଦୂର କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଡକ୍ଟର ଗୁପ୍ତା ଏକ ରୋଡ୍ମ୍ୟାପ୍ ରେଖାଙ୍କିତ କରି ବିଶ୍ୱ ଏଡ୍ସ ଦିବସ 2027 ସୁଦ୍ଧା ଏଡ୍ସକୁ ଏକ ମହାମାରୀ ଭାବରେ ନିୟନ୍ତ୍ରଣ ଘୋଷଣା କରିବା ଦିଗରେ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନବରାତ୍ରିର ଆଧ୍ୟାତ୍ମିକ ବାତାବରଣ ଉପରେ ନିଜର ଭାବନା ବ୍ୟକ୍ତ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମା' ଅମ୍ବେଙ୍କ ପ୍ରତି ଭକ୍ତି ମନରେ ଅପାର ଶାନ୍ତି ଏବଂ ଶକ୍ତି ଭରିଥାଏ। ଏହି ଅବସରରେ ଶ୍ରୀ ମୋଦି ମା' ଅମ୍ବେଙ୍କୁ ଉତ୍ସର୍ଗୀକୃତ ଏକ ଭକ୍ତି ଭଜନ ସେୟାର କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଣୀ ଅବନ୍ତୀବାଇ ଲୋଧିଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଅବନ୍ତୀବାଇଙ୍କ ଜୀବନକୁ ସାହସ, ତ୍ୟାଗ ଏବଂ ଦେଶପ୍ରେମର ଏକ ଅନନ୍ୟ ଉଦାହରଣ ଭାବେ ବର୍ଣ୍ଣନା କରି ଶ୍ରୀ ଶାହା କହିଛନ୍ତି ଯେ 1857 ମସିହାରେ ରାଣୀ ଅବନ୍ତୀବାଇ ଲୋଧି ବ୍ରିଟିଶ ଶାସନ ବିରୋଧରେ ଦୃଢ଼ ଭାବରେ ଛିଡ଼ା ହୋଇଥିଲେ। ଦେଶମାତୃକାର ରକ୍ଷା ପାଇଁ ଆତ୍ମସମର୍ପଣ ପରିବର୍ତ୍ତେ ସେ ଶହୀଦ ହେବାକୁ ବାଛିଥିଲେ। ତାଙ୍କ ଆତ୍ମବଳିଦାନ ରାଷ୍ଟ୍ର ପ୍ରତି ସମର୍ପଣ ଏବଂ ଆତ୍ମସମ୍ମାନର ଏକ ଅମର ବାର୍ତ୍ତା ବୋଲି ଶ୍ରୀ ଶାହା ଉଲ୍ଲେଖ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ମୈ ସୁନୀଲ ପୁଲିସ କେ ପାସ୍ ଆକାର ଆତ୍ମସମର୍ପଣ କରି ଚୁକା ହୁଁ। ୟହାଁ ଅମ୍ କୁଲ 20 କ୍ୟାଡର ପୁଲିସ କେ ପାସ୍ ହୈ। ଶୁକ୍ରୁ ଦାଦା, ଶୀଲା, ରଜିତା, ମେରା ଆପସେ ଅନୁରୋଧ ହୈ କି ଆପ ପାର୍ଟି ଛୋଡ଼କର ଆ ଯାଇଏ ଆର୍ ଦୁସରୋଁ କୋ ପାର୍ଟି ଛୋଡ଼ତେ ସମୟ ମତ ରୋକିଏ, କ୍ୟୁଁକି 31 ମାର୍ଚ୍ଚ 2026 କେ ବାଦ ସରକାର ଆତ୍ମସମର୍ପଣ ସ୍ୱୀକାର ନହିଁ କରେଗି। ଇସିଲିଏ ପୁଲିସ କି ଗୋଲି ସେ ମାର ଜାନେ କେ ବଜାୟ ଆପ ସଭି କିସି ଭି ଗାଁ ୱାଲୋଁ କେ ଫୋନ ନମ୍ବର ସେ ନୀତୁ ଦାଦା କୋ ଫୋନ କରେ। ନୀତୁ ଦାଦା ଔର ମୈ ସ୍ୱୟଂ ଆପକୋ ଲେନେ ଆଏଙ୍ଗେ ଔର ସୁରକ୍ଷିତ ତରିକେ ସେ ପୁଲିସ କେ ପାସ ଆତ୍ମସମର୍ପଣ କରୱାଏଙ୍ଗେ। ନୀତୁ ଦାଦା କା ଫୋନ ନମ୍ବର 7815705531।
ବିଶ୍ୱ ମୁଖସ୍ୱାସ୍ଥ୍ୟ ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଜନସାଧାରଣଙ୍କୁ ଉତ୍ତମ ମୁଖସ୍ୱଚ୍ଛତା ଅଭ୍ୟାସ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା ହସକୁ ମଜବୁତ ଏବଂ ସୁସ୍ଥ ରଖିବା ପାଇଁ ସଠିକ୍ ଭାବେ ବ୍ରସ୍ କରିବା, ଚିନିଯୁକ୍ତ ଖାଦ୍ୟ ସୀମିତ ରଖିବା ଏବଂ ନିୟମିତ ଦାନ୍ତ ଯାଞ୍ଚ କରିବା ଭଳି ସରଳ ଅଭ୍ୟାସ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଉତ୍ତମ ମୁଖସ୍ୱାସ୍ଥ୍ୟ ପାଇଁ ସୁସ୍ଥ ଅଭ୍ୟାସ ସୃଷ୍ଟି କରିବାକୁ ଶ୍ରୀ ନଡ୍ଡା ପରିବାରଗୁଡ଼ିକୁ ଏକାଠି କାମ କରିବା ପାଇଁ ମଧ୍ୟ ଉତ୍ସାହିତ କରିଛନ୍ତି। ସେ କହିଛନ୍ତି ଯେ ଉତ୍ତମ ମୁଖଯତ୍ନ କେବଳ ହସକୁ ଉଜ୍ଜଳ ରଖେ ନାହିଁ, ବରଂ ସାମଗ୍ରିକ ଶାରୀରିକ ସୁସ୍ଥତାକୁ ମଧ୍ୟ ସମର୍ଥନ କରେ। ପ୍ରତିଦିନ ଉତ୍ତମ ମୁଖସ୍ୱଚ୍ଛତା ବଜାୟ ରଖିବା ପାଇଁ ସଚେତନତା ସୃଷ୍ଟି କରିବା ଏବଂ ପ୍ରତିଶ୍ରତିବଦ୍ଧ ହେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଇରାନର ନାଗରିକମାନେ ଆଜି ପାରସ୍ୟର ନବବର୍ଷ ନୌରୋଜ ପାଳନ କରୁଥିବାବେଳେ ଇସ୍ରାଏଲ ତେହେରାନ ଉପରେ ବିମାନ ଆକ୍ରମଣ କରିଛି। ଇରାନର ଏକ ପ୍ରମୁଖ ଗ୍ୟାସ୍ କ୍ଷେତ୍ର ଉପରେ ଆକ୍ରମଣକୁ ଏଡ଼ାଇ ଦିଆଯିବ ବୋଲି ଇସ୍ରାଏଲ ସଂକେତ ଦେବାର ଗୋଟିଏ ଦିନ ପରେ ରାଜଧାନୀ ଚାରିପାଖରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଥିଲା। ଇତିମଧ୍ୟରେ ଇରାନ ସମଗ୍ର ଉପସାଗରୀୟ ଶକ୍ତି କ୍ଷେତ୍ରକୁ ଲକ୍ଷ୍ୟ କରି ଆକ୍ରମଣକୁ ଜୋରଦାର କରିଛି। ଆଜି ସକାଳେ ଇଦ୍ ଉଲ୍ ଫିତର ପ୍ରାର୍ଥନା ସମୟରେ ହୋଇଥିବା ଗୁଳି ବିନିମୟକୁ ବାୟୁ ପ୍ରତିରକ୍ଷା ବାଧା ଦେବାରୁ ଦୁବାଇରେ ମଧ୍ୟ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। ହାଇଫାରୁ, ଗାଗିଲି ଏବଂ ଲେବାନନ ସୀମା ନିକଟରେ ସାଇରନ୍ ଶବ୍ଦ ସହିତ ଇରାନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ ଜାରି ରଖିଥିଲା। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଗତକାଲି ଏକ ଜରୁରୀକାଳୀନ ବୈଠକରେ ଉପସାଗରୀୟ ରାଷ୍ଟ୍ରମାନେ ଏକାଠି ହୋଇ ଆକ୍ରମଣ ବନ୍ଦ କରିବାକୁ ଇରାନକୁ ଅନୁରୋଧ କରିଥିଲେ। ଏହା ସତ୍ତ୍ୱେ ସାଉଦି ଆରବ, କତାର, କୁଏତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରମୁଖ ଶକ୍ତିକେନ୍ଦ୍ର ଉପରେ ଇରାନ ଏୟାର ଷ୍ଟ୍ରାଇକ୍ ଜାରି ରଖିଛି। ସିଣ୍ଟାଡ୍ ଏନ୍ଡିଏଫ୍ଇବି ବିରଳ ମୃତ୍ତିକା ସ୍ଥାୟୀ ଚୁମ୍ବକ ଉତ୍ପାଦନ ସୁବିଧା କେନ୍ଦ୍ର ପ୍ରତିଷ୍ଠା ପାଇଁ ଭାରୀ ଶିଳ୍ପ ମନ୍ତ୍ରଣାଳୟ ବିଶ୍ୱସ୍ତରୀୟ ବିଟ୍ସ ଆମନ୍ତ୍ରଣ କରିଛି। ମନ୍ତ୍ରଣାଳୟ ସୂଚନା ଦେଇଛି ଯେ କେନ୍ଦ୍ରୀୟ ସାର୍ବଜନୀନ କ୍ରୟ ପୋର୍ଟାଲରେ ଏକ ସ୍ୱଚ୍ଛ ପର୍ଯ୍ୟାୟ ସର୍ବନିମ୍ନ ମୂଲ୍ୟ ବ୍ୟବସ୍ଥା ମାଧ୍ୟମରେ ଅନ୍ଲାଇନ୍ ନିଲାମ ପ୍ରକ୍ରିୟା ପରିଚାଳିତ ହେବ। ଏହି ନିଲାମ ପାଇଁ ଆଜି ନଥିପତ୍ର ଉପଲବ୍ଧ ଥିବାବେଳେ ମେ 28 ତାରିଖକୁ ଦରଖାସ୍ତ ଦାଖଲର ଶେଷ ଦିବସ ରଖାଯାଇଛି। ଆସନ୍ତା ମେ 29 ତାରିଖରେ ବୈଷୟିକ ନିଲାମ ଡାକ ଖୋଲାଯିବ ଏବଂ ଏହା ପୂର୍ବରୁ ଏପ୍ରିଲ 7 ତାରିଖରେ ଏକ ପ୍ରି ନିଲାମ ଡାକ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ମନ୍ତ୍ରଣାଳୟ କହିଛି। କ୍ଷୁଦ୍ର ପକ୍ଷୀ ଘରଚଟିଆ ଜନସଂଖ୍ୟାର ଦ୍ରୁତ ହ୍ରାସ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ସାରା ବିଶ୍ୱରେ ଘରଚଟିଆ ଦିବସ ପାଳନ କରାଯାଉଛି। ଇକୋସିସ୍ ଆକ୍ସନ ଫାଉଣ୍ଡେସନ ସହଯୋଗରେ ନେଚର ଫର୍ ଏଭର ସୋସାଇଟି ଅଫ୍ ଇଣ୍ଡିଆ ଦ୍ୱାରା 2010ରେ ଏହି ଦିବସ ଆରମ୍ଭ ହୋଇଥିଲା। ଛୋଟ ହୋଇଥିଲେ ହେଁ ଏହି ଗୁରୁତ୍ୱପୂର୍ଣ୍ଣ ବିରଳ ଘରଚଟିଆମାନେ ସମ୍ମୁଖୀନ ହେଉଥିବା ବିପଦ ଉପରେ ଏହି ଦିବସ ଆଲୋକପାତ କରେ। ଏକଦା ଆମ ଘର ଓ ଏହାର ଆଖପାଖରେ ଘରଚଟିଆମାନଙ୍କ ଚଳପ୍ରଚଳ ଏକ ପରିଚିତ ଦୃଶ୍ୟ ଥିଲା। ପରିବେଶ ସନ୍ତୁଳନ ବଜାୟ ରଖିବାରେ ଘରଚଟିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଏମାନେ କୀଟ ସଂଖ୍ୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରନ୍ତି। ଘରଚଟିଆ କେବଳ ଏକ ପକ୍ଷୀ ନୁହେଁ, ଏକ ସୁସ୍ଥ ପରିବେଶର ସୂଚକ। ଦ୍ରୁତ ସହରୀକରଣ, ପ୍ରଦୂଷଣ, ବସା ସ୍ଥାନ ହରାଇବା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଘରଚଟିଆ ଜନସଂଖ୍ୟା ଦ୍ରୁତ ମାତ୍ରାରେ ହ୍ରାସ ପାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବ ଭାରତ। ବୃନ୍ଦାବନର ରାମକୃଷ୍ଣ ମିଶନ ସେବାଶ୍ରମ ହସ୍ପିଟାଲରେ ନୂତନ କର୍କଟ ରୋଗ ଚିକିତ୍ସା କେନ୍ଦ୍ରକୁ ଉଦ୍ଘାଟନ କଲେ ରାଷ୍ଟ୍ରପତି। ଏସ୍ଆଇଆର୍ ପ୍ରକ୍ରିୟାରେ ବାଦ ପଡ଼ିଥିବା ପଶ୍ଚିମବଙ୍ଗର ବିବାଦୀୟ ଭୋଟରଙ୍କ ଆବେଦନ ବିଚାର ପରେ ଆଜି ପ୍ରକାଶ ପାଇବ ଅତିରିକ୍ତ ତାଲିକା। ଏବଂ ସୁସ୍ଥ ପରିବେଶର ସୂଚକ ଘରଚଟିଆ ଜନସଂଖ୍ୟା ସଂରକ୍ଷଣ ସଚେତନତା ଲକ୍ଷ୍ୟରେ ଆଜି ପାଳନ ହେଉଛି ବିଶ୍ୱ ଘରଚଟିଆ ଦିବସ। ସମ୍ବାଦ ଶେଷ ହେଲା।